ଜିରିମିୟ ଅଧ୍ୟାୟ ଅଣଚାଳିଶ ଅନନ୍ତର ଜିହୁଦାର ରାଜା ସିଦିକିୟର ଅଧିକାରର ନବମ ବର୍ଷର ଦଶମ ମାସରେ ବାବିଲର ରାଜା ନବୁଖଦ୍ନିଶ୍ଚର ଓ ତାହାର ସମସ୍ତ ସୈନ୍ୟ ଜିରୁସାଲମର ବିରୁଦ୍ଧରେ ଆସି ତାହା ଅବରୋଧ କଲେ। ସିଦିକିୟର ଅଧିକାରର ଏକାଦଶ ବର୍ଷର ଚତୁର୍ଥ ମାସର ନବମ ଦିନରେ ନଗରର ଏକ ସ୍ଥାନ ଭଗ୍ନ ହେଲା। ଏହି ରୂପେ ଜିରୁସାଲମ ହସ୍ତଗତ ହୁଅନ୍ତେ ବାବିଲ ରାଜାର ଅଧିପତି ସକଳ ଅର୍ଥାତ୍ ନେର୍ଗଲ ସରେଶ୍ଚର ସମଗର ନବୋ ସର୍ସଖିମ୍ ରବସାରିସ୍ ନେର୍ଗଲ ସରେଶ୍ଚର ରବମାଗ ପ୍ରଭୃତି ବାବିଲ ରାଜାର ଅବଶିଷ୍ଟ ଅଧିପତି ସମସ୍ତେ ଭିତରେ ଆସି ମଧ୍ୟମ ଦ୍ୱାରରେ ବସିଲେ। ତହିଁରେ ଜିହୁଦାର ରାଜା ସିଦିକିୟ ଓ ଯୋଦ୍ଧା ସମସ୍ତେ ସେମାନଙ୍କୁ ଦେଖି ପଳାଇଗଲେ। ସେମାନେ ରାତ୍ରିକାଳରେ ରାଜାର ଉଦ୍ୟାନ ନିକଟସ୍ଥ ପଥ ଦେଇ ଦୁଇ ପ୍ରାଚୀରର ମଧ୍ୟସ୍ଥିତ ଦ୍ୱାରରେ ନଗରରୁ ବାହାରିଗଲେ। ପୁଣି ସେ ଆରାବା ପଥରେ ଚାଲିଗଲା। ମାତ୍ର କଲ୍ଦିୟମାନଙ୍କର ସୈନ୍ୟ ସେମାନଙ୍କ ପଛେ ଗୋଡ଼ାଇ ଜିରିହପଦାରେ ସିଦିକିୟ ନିକଟରେ ପହଞ୍ଚିଲେ ଓ ତାହାକୁ ଧରି ହମାତ୍ ଦେଶସ୍ଥ ରିବ୍ଲାରେ ବାବିଲର ରାଜା ନବୁଖଦ୍ନିଶ୍ଚର ନିକଟକୁ ଆଣିଲେ। ତହିଁରେ ସେ ତାହାର ଦଣ୍ଡାଜ୍ଞା ଦେଲା। ପୁଣି ବାବିଲର ରାଜା ରିବ୍ଲାରେ ସିଦିକିୟର ଦୃଷ୍ଟିଗୋଚରରେ ତାହାର ପୁତ୍ରମାନଙ୍କୁ ବଧ କଲା। ମଧ୍ୟ ବାବିଲର ରାଜା ଜିହୁଦାର ଅଧିପତି ସମସ୍ତଙ୍କୁ ବଧ କଲା। ଆହୁରି ସେ ସିଦିକିୟର ଚକ୍ଷୁ ଉପାଡ଼ି ତାହାକୁ ବାବିଲକୁ ନେଇଯିବା ନିମନ୍ତେ ଶୃଙ୍ଖଳରେ ବଧ କଲା। ପୁଣି କଲ୍ଦିୟମାନେ ରାଜାର ଗୃହ ଓ ଲୋକମାନଙ୍କର ଗୃହସବୁ ଅଗ୍ନିରେ ଦଗ୍ଧ କଲେ ଆଉ ଜିରୁସାଲମର ପ୍ରାଚୀର ସବୁ ଭାଙ୍ଗି ପକାଇଲେ। ପୁଣି ପ୍ରହରୀବର୍ଗର ସେନାପତି ନବୁସର୍ଦ୍ଦନ ନଗରରେ ଥିବା ଅବଶିଷ୍ଟ ଲୋକମାନଙ୍କୁ ମଧ୍ୟ ତାହାର ପକ୍ଷ ହୋଇଥିବା ପଳାତକମାନଙ୍କୁ ବନ୍ଦୀ କରି ବାବିଲକୁ ନେଇଗଲା। ମାତ୍ର ପ୍ରହରୀବର୍ଗର ସେନାପତି ନବୁସର୍ଦ୍ଦନ କେତେଗୁଡ଼ିଏ ଦୀନ ଦରିଦ୍ର ଲୋକଙ୍କୁ ଜିହୁଦା ଦେଶରେ ଛାଡ଼ିକରି ଗଲା ଆଉ ସେହି ସମୟରେ ସେମାନଙ୍କୁ ଦ୍ରାକ୍ଷାକ୍ଷେତ୍ର ଓ ଭୂମି ଦେଲା। ପୁଣି ବାବିଲର ରାଜା ନବୁଖଦ୍ନିଶ୍ଚର ଜିରିମିୟଙ୍କ ବିଷୟରେ ପ୍ରହରୀବର୍ଗର ସେନାପତି ନବୁସର୍ଦ୍ଦନକୁ ଏହି ଆଜ୍ଞା କଲା, ତୁମ୍ଭେ ତାଙ୍କୁ ନେଇ ଭଲ ରୂପେ ତାଙ୍କର ତତ୍ତ୍ୱାବଧାନ କର ଓ ତାଙ୍କର କୌଣସି କ୍ଷତି କର ନାହିଁ। ପୁଣି ସେ ଯେପରି ତୁମ୍ଭକୁ କହନ୍ତି ସେପରି ତାଙ୍କ ପ୍ରତି କର। ତହିଁରେ ପ୍ରହରୀବର୍ଗର ସେନାପତି ନବୁସର୍ଦ୍ଦନ ଓ ନବୁସସ୍ବନ ରବସାରିସ୍ ଓ ନେର୍ଗଲ ସରେଶ୍ଚର ରବମାଗ ଓ ବାବିଲ ରାଜାର ସମସ୍ତ ପ୍ରଧାନବର୍ଗ ଲୋକ ପଠାଇଲେ। ସେମାନେ ଲୋକ ପଠାଇ ପ୍ରହରୀ ପ୍ରାଙ୍ଗଣରୁ ଜିରିମିୟଙ୍କୁ ଆଣିଲେ। ପୁଣି ଗୃହକୁ ନେଇଯିବା ନିମନ୍ତେ ତାଙ୍କୁ ସାଫନର ପୌତ୍ର ଅହିକାମର ପୁତ୍ର ଗଦଲିୟର ହସ୍ତରେ ସମର୍ପଣ କଲେ। ତହିଁରେ ଜିରିମିୟ ଲୋକମାନଙ୍କ ମଧ୍ୟରେ ବାସ କଲେ। ଜିରିମିୟ ପ୍ରହରୀ ପ୍ରାଙ୍ଗଣରେ ବନ୍ଦ ଥିବା ସମୟରେ ତାହାଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା, ତୁମ୍ଭେ ଯାଇ କୁଶୀୟ ଏବଦ୍ମେଲକକୁ କୁହ, ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଦେଖ, ମଙ୍ଗଳର ନିମନ୍ତେ ନୁହେଁ, ମାତ୍ର ଅମଙ୍ଗଳର ନିମନ୍ତେ ଆମ୍ଭେ ଏହି ନଗରର ଉପରେ ଆପଣାର ବାକ୍ୟ ସବୁ ସଫଳ କରିବା। ପୁଣି ସେଦିନ ତୁମ୍ଭ ସାକ୍ଷାତରେ ସେ ସବୁ ସଫଳ ହେବ। ମାତ୍ର ସଦାପ୍ରଭୁ କହନ୍ତି, ସେ ଦିନରେ ଆମ୍ଭେ ତୁମ୍ଭକୁ ଉଦ୍ଧାର କରିବା। ପୁଣି ତୁମ୍ଭେ ଯେଉଁ ଲୋକମାନଙ୍କ ବିଷୟରେ ଭୟ କରୁଅଛ, ସେମାନଙ୍କ ହସ୍ତରେ ସମର୍ପିତ ନହିବ, କାରଣ ଆମ୍ଭେ ନିଶ୍ଚୟ ତୁମ୍ଭକୁ ରକ୍ଷା କରିବା, ତୁମ୍ଭେ ଖଡ଼ଗରେ ପତିତ ହେବ ନାହିଁ, ମାତ୍ର ତୁମ୍ଭ ପ୍ରାଣ ତୁମ୍ଭ ପ୍ରତି ଲୁଟିତ ଦ୍ରବ୍ୟ ସ୍ୱରୂପ ହେବ, ଯେହେତୁ ତୁମ୍ଭେ ଆମ୍ଭଟାରେ ବିଶ୍ୱାସ କରିଅଛ। ଏହା ସଦାପ୍ରଭୁ କହନ୍ତି।